ଶୁଣନ୍ତୁ, ବେଷ୍ଟ କ୍ୟାମେରାମ୍ୟାନ୍ଟେ ପଠେଇବେ ଯିଏକି ସବୁ ଜାଣିଥିବ। ପଇସା ପାଇଁ ଟେନସନ୍ ନେବେନି, ଆମର କାମ ଭଲ ହବା ଦରକାର। ଓକେ
ଆଜ୍ଞା, ଆପଣ ବ୍ୟସ୍ତ ହୁଅନ୍ତୁନି, ମୁଁ ଆପଣଙ୍କୁ ଓଡ଼ିଶାର ବେଷ୍ଟ କ୍ୟାମେରାମ୍ୟାନ୍ଟା ଦେବି।
ଓକେ ଓକେ, ଥ୍ୟାଙ୍କ ୟୁ।
ଓହୋ, ଆରେ ଶ୍ରଦ୍ଧା, କ'ଣ କରିବା କହିଲ, କାଲି ଗୋଟେ ପ୍ରି ୱେଡିଂ ସୁଟିଂ ଅଛି, ଏ କଷ୍ଟମର ଓଡ଼ିଶାର ବେଷ୍ଟ କ୍ୟାମେରାମ୍ୟାନ୍ ଦରକାର ଯିଏକି ସବୁ କିଛି ଜାଣିଥିବ।
ସାର୍ ଅଛନ୍ତି ଯେ, କିନ୍ତୁ କାଲି ପାଇଁ କେହି ଆଭେଲେବଲ୍ ନାହାନ୍ତି।
ଓହୋ, କ'ଣ କରିବା, ବେଷ୍ଟ କ୍ୟାମେରାମ୍ୟାନ୍ ବେଷ୍ଟ କ୍ୟାମେରାମ୍ୟାନ୍। ଆରେ ପ୍ରେମ, ଆଚ୍ଛା ପ୍ରେମ କାଲି କାହା କାମ କରୁଛି?
ସାର୍ ତ ବ୍ରେକଅପ୍ ହେଇଯାଇଛି ନା କ'ଣ, ତ କିଛି ଦିନ ହେଲା ସେ ଅଫ୍ରେ ଅଛି, ଫୋନ୍ କଲେ ବି ଉଠଉନି।
ଆଚ୍ଛା ଆଚ୍ଛା,
ଆପଣ ଟ୍ରାଏ କରନ୍ତୁ ଯଦି ଆସିପାରେ।
ହଁ ହଁ, ମୁଁ ଜାଣିଛି ସେ ମୋତେ ମନା କରିପାରିବନି।
ହ୍ୟାଲୋ ପ୍ରେମ।
ଆଜ୍ଞା ସାର୍,
ମୋର ଗୋଟେ ଏମର୍ଜେନ୍ସି କାମ ଆସିଲା, କାଲି ଟିକେ କରିଦେବ?
ସାର୍ ଆପଣଙ୍କ କାମ ମୁଁ କେମିତି ମନା କରିପାରିବି, କ'ଣ କାମ ଥିଲା କହୁନାହାନ୍ତି।
ଆରେ ଗୋଟେ ପ୍ରି ୱେଡିଂ ସୁଟ୍ ଥିଲା କାଲି, ତମେ କରିଥାନ୍ତ।
ହଉ ସାର୍, କରିଦେବ।
ହଉ ଠିକ୍ ଅଛି ପ୍ରେମ, ଟାଇମ୍ରେ ପହଞ୍ଚିବ, ରଖିଲି।
I'm sorry ପ୍ରେମ, actually ମୁଁ ଜାଣିନଥିଲି ଆଜି ୟାଙ୍କର ପ୍ରି ୱେଡିଂ ଅଛି ବୋଲି।
କାହାର?
ରହୁଥିଲୁ ଯୋଉ ମନରେ ତୁ ଖାଲି ତୁ, ହୋ ଭଲ କଲୁ ଭାଙ୍ଗି ଦେଲୁ ତୁ ମୋ ମନକୁ, ରହୁଥିଲୁ ଯୋଉ ମନରେ ତୁ ଖାଲି ତୁ। ଏମିଛ ପ୍ରେମ ତୋର ଲୋଡ଼ା ନାହିଁ ମତେ, ଥାଉ ଧନ ସେତିକି ଥାଉ। ମୁଁ ବି ତ ବିନା ବଞ୍ଚିବା ଶିଖି ଯିବିଲ ଆଜିଠୁ, ମୁଁ ବି ତ ବିନା ବଞ୍ଚିବା ଶିଖି ଯିବିଲ ଆଜିଠୁ।
ତମକୁ ମନା କରିଥିଲି ନା ମୋ ଆଗରେ ସ୍ମୋକିଂ କରିବନି, ମତେ ପସନ୍ଦ ନୁହଁ।
ମୁଁ ବୁଝିପାରେନି ଝିଅମାନଙ୍କର ସିଗରେଟ୍ ସାଥିରେ ପ୍ରୋବ୍ଲେମ କ'ଣ, ଫାର୍ଷ୍ଟ ତ ସିଗରେଟ୍ ଛାଡ଼ିଦେବେ, ତାପରେ ନିଜେ ଛାଡ଼ିଦେବେ।
What do you mean? ମୁଁ ସେମିତି ଛାଡ଼ିଲା ବାଲା ଝିଅ ନୁହଁ, ମତେ କୋଉ ଝିଅ ସହିତ କମ୍ପେୟାର କରିବନି। ଓକେ, ଅଯଥା କଥାବାର୍ତ୍ତା କରୁଛନ୍ତି।
ହଉ ଲୋ ଧନ, ସରି, ଆଜିଠୁ ସବୁଦିନ ପାଇଁ ଛାଡ଼ିଦେଲି ହେଲା, ଆଉ ରାଗନି ହେଲା।
ମୁଁ ଥିଲି ତୋର ଭଲ ଖେଳିଲୁ ମୋ ସାଥେ ତୁ, ଓମ୍ ବୋଧେ ଖେଳନା। ମୁଁ ଥିଲି ତୋର ଭଲ ଖେଳିଲୁ ମୋ ସାଥେ ତୁ, ମନ ଭରିଲା ଖେଳିକି ବୋଧେ ଏବେ ଚିହ୍ନିବି ପାରୁନୁ ତୁ। ତୁ ନ ଚିହ୍ନିଲେ ନାହିଁ ମୋତେ ବି ଲୋଡ଼ା ନାହିଁ ଯାଉଛୁ ଯଦି ଯା ସାଥେ ଯା ତୁ
ରଖ ରଖ ରଖ
ଏ ପଟେ ଭାଇ ପାରୁନାହାନ୍ତି ଆମକୁ ଦିଅ ପୁରା ଭଲସେ କରିବୁ ପୁରା ବାର ମାସି ଫୁଲ
ମୁଁ ବି ତ ବିନା ବଞ୍ଚିବା ଶିଖିଯିବି ଲୋ ଆଜିଠୁ ମୁଁ ବି ତ ବିନା ବଞ୍ଚିବା ଶିଖିଯିବି ଲୋ ଆଜିଠୁ
ମୁଁ ଦେଖିକି କହୁଛି ତମ ଫୋନରେ ଟିକେ ଲକ୍ ଖୋଲିକି ଦେଲ
କାଇଁ କ'ଣ ହେଲା କି
ଦଉନ ଦିଅ
ନାଇଁ ଦେଇପାରିବିନି ମୋ ଫୋନରେ ବହୁତ ସାରା ପ୍ରାଇଭେଟ୍ ଜିନିଷ ଅଛି ଦେଇପାରିବିନି ସରି
ମୋ ଆଗରେ ବି ଏମିତି କ'ଣ ପ୍ରାଇଭେଟ୍ ଜିନିଷ ଅଛି କି ତମ ଫୋନରେ
ତମେ କ'ଣ ଡାଉଟ୍ କରୁଛ ନା କ'ଣ
ହଁ ଯାହା ଭାବିପାର
ଥାଉ ଦରକାର ନାହିଁ ତମ ଭଲ ପାଇବା
ତମର ଯଦି ଏତେ କନଫିଡେଣ୍ଟ ଅଛି ତମ ଉପରେ ତାହେଲେ ତମ ଫୋନ ଦେଖୁନ କାହିଁକି ମୋତେ ଦେଖ ଆଗକୁ ଆମର ବାହାଘର ହବାର ଅଛି ଆଉ ଏତିକି ତ ମୋର ଅଛି ନା ତମ ଉପରେ
ବାହାଘର ମୋର ଆଉ କାହାକୁ ବାହାଘର ନାହିଁ ଆଉ ରହିଲା ହକ୍ କୋଉ ହକ୍ କଥା କହୁଛ କିଏ ଦେଲା ତମକୁ ସେ ହକ୍
ଦେଖ ଏପଟ ସେପଟ କଥା କହିକି ମୋ ମୁଣ୍ଡ ଖରାପ କରନି କହୁଛି
ନହେଲେ ନହେଲେ କ'ଣ ଦେଖ ତମର ଯଦି ମୋ ଉପରେ ବିଶ୍ୱାସ ନାହିଁ ତାହେଲେ ଭୁଲି ଯାଅ ମୋତେ
ବିଶ୍ୱାସ ଥିଲା ବହୁତ ବିଶ୍ୱାସ ଥିଲା ହେଲେ ଆଉ ନାହିଁ
ଆଜି କାନ୍ଦୁଛି ତୋ ପାଇଁ ସିନା ଦିନେ କାନ୍ଦିବୁ ମୋ ପାଇଁ ତୁ ଓ ଆଜି କାନ୍ଦୁଛି ତୋ ପାଇଁ ସିନା ଦିନେ କାନ୍ଦିବୁ ମୋ ପାଇଁ ତୁ ଯେବେ ଭାଙ୍ଗିବ ତୋ ହୃଦୟ ବୁଝିପାରିବୁ ମୋ କଷ୍ଟକୁ ତୁ କଥା ଦେଇଥିଲୁ କେମିତି ଭୁଲି ଗଲୁ ତୁ ମୋତେ ଛାଡ଼ି ଯିବା ଆଗରୁ
କ'ଣ ହେଲା କାହିଁ କାନ୍ଦୁଛ
ଖୁସିରେ
ଖୁସିରେ କି କାନ୍ଦେ କି
ଜାଣିଛ ତ କାହିଁ ପଚାରୁଛ
ଆଇ ଆମ୍ ସରି
ନାହିଁ ମାମା ଗୋଇଠା ମାରିକି ବିଷ୍ଣୁ କହିବାଟା ଯେତିକି ସହଜ କାହା ମନ ଭାଙ୍ଗିକି ସରି କହିବାଟା ସେତିକି ସହଜ ନୁହଁ
କ'ଣ ତମେ ଆଜି ଯାଏ ମୋତେ ଭୁଲିନ
ପ୍ରେମଟାକୁ ତମେ କ'ଣ ବିଜନେସ୍ ଭାବିଲ କି ଆଜି ଭଲ ପାଇକି କାଲିକି ଭୁଲିଯିବି ମୋ ପାଖରେ କ'ଣ ଅଭାବ ଥିଲା
ନାହିଁ ସେମିତି କିଛି ବି
ନୁହଁ
ଦେଖ ସେପଟେ ଦେଖ କ'ଣ ଏଇ ଜିନିଷର ଅଭାବ ଥିଲା ନା ମୋ ପାଖରେ ମୁଁ ଲୟାଲ ଥିଲି ଏକ୍ସଟ୍ରା ପଜେସିଭ୍ ଥିଲି ଏନିୱେଜ୍ ମତେ ଗୋଟେ ହେଲ୍ପ କରିପାରିବ ତମ ବିନା କେମିତି ବଞ୍ଚିବି ଶିଖେଇ ଦେଇପାରିବ
ମତେ ତ ବିନା ବଞ୍ଚିବା ଶିଖେଇ ଦେଇ ଯା ତୁ ମତେ ତ ବିନା ବଞ୍ଚିବା ଶିଖେଇ ଦେଇ